ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାରରେ ଆଜି 13,400 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅନେକଗୁଡ଼ିଏ କଠୋର ପଦକ୍ଷେପ ଗ୍ରହଣ କରିଛି ଭାରତ। ବିଶ୍ୱ ଆର୍ଥିକ ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଏବଂ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ଉତ୍ତମ ସ୍ଥିତିରେ ରହିଛି, କହିଛନ୍ତି ଆର୍ବିଆଇ ଗଭର୍ଣ୍ଣର। ଆସନ୍ତାକାଲିଠାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ଦ୍ୱିତୀୟ ଏସୀୟ ଯୋଗାସନ ପ୍ରତିଯୋଗିତା ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତ କରି ମଧୁବନୀଠାରେ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ 13,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପ୍ରକଳ୍ପଗୁଡ଼ିକ ରେଳବାଇ ଏବଂ ଶକ୍ତି କ୍ଷେତ୍ର ସହ ଜଡ଼ିତ। ଆମ ସମ୍ଭାଦଦାତା ଜଣାଇଛନ୍ତି, ବିହାର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ 4ଟି ଟ୍ରେନ୍, 3ଟି ରେଳ ଲାଇନ୍ ଏବଂ 2ଟି ରେଳ ଓଭରବ୍ରିଜ୍ର ମଧୁବନୀଠାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଜୟନଗରରୁ ପାଟନା ମଧ୍ୟରେ ନମୋ ଭାରତ ଦ୍ରୁତ ରେଳ ଏବଂ ମୁମ୍ବାଇର ସହର୍ସାରୁ ଲୋକମାନ୍ୟ ତିଳକ ଟର୍ମିନସ୍ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ଦେଶର ଦ୍ୱିତୀୟ ନମୋ ଭାରତ ଟ୍ରେନ୍ ହୋଇଥିବାବେଳେ ଅମୃତ ଭାରତ ପ୍ରଚଳନର ତୃତୀୟ ଟ୍ରେନ୍ ହେବ ବୋଲି ରେଳ ମନ୍ତ୍ରଣାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍ତି। ଏହି ଟ୍ରେନ୍ରେ ସମ୍ପୂର୍ଣ୍ଣ ଭାବେ ବାତାନୁକୂଳିତ ବ୍ୟବସ୍ଥା ସହ ଉନ୍ନତ ଯାତ୍ରୀ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ରହିଛି।
वंदे भारत एक्सप्रेस, नमो भारत रैपिड रेल और अमृत भारत एक्सप्रेस को भारतीय रेलवे व्यवस्था की आधुनिक त्रिवेणी कहा गया है। यानी कि ये तीनों ऐसी ट्रेनें हैं जिसमें हम लोग विकसित भारत एक्ट 2047 की झलक पाते हैं। हमने बिहार से 2 नई ट्रेनों के परिचालन का फैसला लिया है, जिसमें एक नमो भारत रैपिड रेल है जिसका परिचालन जयनगर से पटना के बीच किया जाएगा। यह ट्रेन जयनगर से स्टार्ट होकर करके मधुबनी, सकरी, दरभंगा, समस्तीपुर, बरौनी और मोकामा के रास्ते पटना तक जाएगी। दूसरी ट्रेन सेवा जो प्रारंभ की जा रही है वह अमृत भारत एक्सप्रेस है जिसका परिचालन सहरसा के से किया जाएगा। सहरसा से वह ट्रेन खगड़िया और दीनदयाल उपाध्याय जबलपुर के रास्ते इटारसी होते हुए मुंबई तक जाएगी।
ଏହି କାର୍ଯ୍ୟକ୍ରମରେ ସୁପୌଲରୁ ପିପରା, ହସନପୁରରୁ ବିଧାନ ଓ ଖଗରିଆ ଅଲୋଲି ମଧ୍ୟରେ ନୂଆ ରେଳ ଲାଇନ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତି 1960କୁ ସ୍ଥଗିତ ରଖିବା ଏବଂ ଅଟାରୀଠାରେ ଥିବା ସମନ୍ୱିତ ଚେକ୍ପୋଷ୍ଟକୁ ତୁରନ୍ତ ବନ୍ଦ କରିବା ସମେତ ଭାରତ ଅନେକଗୁଡ଼ିଏ କଠୋର ପଦକ୍ଷେପ ଗ୍ରହଣ କରିଛି। ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ସାମଗ୍ରିକ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଥିଲା। ପରେ ସମସ୍ତ ବାହିନୀକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀରେ କ୍ୟାବିନେଟ୍ କମିଟି ବୈଠକ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ସାର୍କ ଭିସାମୁକ୍ତ ଯୋଜନା ଅଧୀନରେ ପାକିସ୍ତାନ ନାଗରିକମାନଙ୍କୁ ଏଣିକି ଭାରତ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି, ପାକିସ୍ତାନୀ ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ସାର୍କ ଭିସା ବାତିଲ ବୋଲି ବିବେଚନା କରାଯିବ। ସେ କହିଛନ୍ତି, ଏହି ଭିସା ଜରିଆରେ ଭାରତରେ ରହୁଥିବା ପାକିସ୍ତାନ ନାଗରିକମାନଙ୍କୁ 48 ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ପଡ଼ିବ। ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତରେ କାର୍ଯ୍ୟରତ ପ୍ରତିରକ୍ଷା, ସାମରିକ, ନୌସେନା ଏବଂ ବାୟୁସେନା ପରାମର୍ଶଦାତାଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରାଯାଇଛି। ସେମାନଙ୍କୁ 1 ସପ୍ତାହ ମଧ୍ୟରେ ଭାରତ ଛାଡ଼ିବାକୁ ପଡ଼ିବ। ଅନ୍ୟପକ୍ଷରେ ଇସ୍ଲାମାବାଦରେ ଥିବା ଭାରତୀୟ ଉଚ୍ଚାୟୁକ୍ତରୁ ସମସ୍ତ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରାଯିବା ସହ ଏହି ପଦବୀଗୁଡ଼ିକ ରଦ୍ଦ କରାଯାଇଥିବା ଶ୍ରୀ ମିଶ୍ରୀ କହିଛନ୍ତି। ଉଭୟ ଉଚ୍ଚାୟୁକ୍ତରୁ 5 ଜଣ ସହଯୋଗୀ କର୍ମଚାରୀଙ୍କୁ ମଧ୍ୟ ପ୍ରତ୍ୟାହାର କରାଯିବ ବୋଲି ସେ କହିଛନ୍ତି। ବୈଦେଶିକ ସଚିବ ଶ୍ରୀ ମିଶ୍ରୀ କହିଛନ୍ତି, ଉଚ୍ଚାୟୁକ୍ତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ଆସନ୍ତା ମାସ ପହିଲାରୁ 55-30କୁ ହ୍ରାସ କରାଯିବ। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଏଥିରେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା। ଜମ୍ମୁ କାଶ୍ମୀରରେ ସଫଳ ଭାବେ ନିର୍ବାଚନ ଆୟୋଜନ ଏବଂ ଅର୍ଥନୈତିକ ବିକାଶ ଓ ଅଭିବୃଦ୍ଧି ଯୋଗୁଁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। କ୍ୟାବିନେଟ୍ କମିଟି ଏହି ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଥିବାବେଳେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛି। ଏହି ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱର ଅନେକ ଦେଶ ନେତୃବୃନ୍ଦ ନିନ୍ଦା କରିବା ସହ ଭାରତକୁ ଦୃଢ଼ ସମର୍ଥନ କରିଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରୁଥିବା ଦେଶଗୁଡ଼ିକର ଭାବନାକୁ କ୍ୟାବିନେଟ୍ କମିଟି ପ୍ରଶଂସା କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସରକାର ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ସନ୍ଧ୍ୟା 6ଟାରେ ସଂସଦ ଭବନ ପରିସରରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି। ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 26 ଜଣଙ୍କ ମୃତ୍ୟୁ ଘଟଣାକୁ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତୀବ୍ର ନିନ୍ଦା କରିଛନ୍ତି। କୌଣସି ପରିସ୍ଥିତିରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଶ୍ରୀ ଗୁଟେରସ୍ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମସ୍ତ ପର୍ଯ୍ୟଟନ ସେବା ପ୍ରଦାନକାରୀଙ୍କୁ ପର୍ଯ୍ୟଟକମାନଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛି। ମନ୍ତ୍ରଣାଳୟ ସମସ୍ତ ଟ୍ରାଭେଲ୍ ଏଜେଣ୍ଟ, ଟୁର୍ ଅପରେଟର, ଅନ୍ଲାଇନ୍ ଟ୍ରାଭେଲ୍ ଏଗ୍ରିଗେଟର, ପର୍ଯ୍ୟଟନ ପରିବହନ ସଂସ୍ଥା, ହୋଟେଲ୍ ବ୍ୟବସାୟୀ ଏବଂ ଅନ୍ୟ ସମସ୍ତ ଆବାସ ୟୁନିଟ୍କୁ ବାତିଲ ଦେୟ ଛାଡ଼ କରିବାକୁ ପରାମର୍ଶ ଦେଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଗତକାଲି ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଆନୁଷ୍ଠାନିକ ଭାବେ ଖେଳ ଆରମ୍ଭ ହେବା ପୂର୍ବରୁ 60 ସେକେଣ୍ଡର ନିରବତା ପାଳନ କରାଯାଇଥିଲା। ଉଭୟ ଦର୍ଶକ ଏବଂ ଖେଳାଳିମାନେ ଶ୍ରଦ୍ଧାଞ୍ଜଳିରେ ଅଂଶଗ୍ରହଣ କରିଥିଲେ। ଟସ୍ ପଡ଼ିବା ସମୟରେ ଉଭୟ ଦଳର ଅଧିନାୟକ ସମବେଦନା ଜଣାଇବା ସହ ଏହି ଆତଙ୍କବାଦୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିଥିଲେ। ସମ୍ପୂର୍ଣ୍ଣ ମ୍ୟାଚ୍ରେ ଖେଳାଳି, ଭାଷ୍ୟକାର, ସହଯୋଗୀ କର୍ମକର୍ତ୍ତାମାନେ କଳା ବ୍ୟାଚ୍ ପିନ୍ଧି ମୃତକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଖେଳର ସିଧା ପ୍ରସାରଣରେ ଭାଷ୍ୟକାର ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିମାନେ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଥିଲେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ବିଶ୍ୱ ଆର୍ଥିକ ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଏବଂ ଅସ୍ଥିରତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଉତ୍ତମ ସ୍ଥିତିରେ ରହିଛି। ସେ କହିଛନ୍ତି ଭାରତୀୟ ଅର୍ଥନୀତି ଘରୋଇ ଚାହିଦା ଦ୍ୱାରା ପରିଚାଳିତ ହେଉଥିବାରୁ ଦେଶର ଅର୍ଥନୀତି ସଠିକ୍ ଭାବେ ପରିଚାଳିତ ହେଉଛି। ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ବୈଠକର ବିବରଣୀ ଅନୁଯାୟୀ ଶ୍ରୀ ମାଲହୋତ୍ରା କହିଛନ୍ତି ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟରେ ସମ୍ଭାବ୍ୟ ହ୍ରାସ ଓ ଶୁଳ୍କ ଲାଭରୁ ଭାରତୀୟ ଅର୍ଥନୀତିରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି। 20 ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି 6.5% ଅଭିବୃଦ୍ଧି ସତ୍ତ୍ୱେ ଭାରତ ଶୀର୍ଷରେ ରହିବ। ଶ୍ରୀ ମାଲହୋତ୍ରା କହିଛନ୍ତି ଚଳିତ ଆର୍ଥିକ ବର୍ଷରେ 4% ମୁଦ୍ରାସ୍କୀତି ଲକ୍ଷ୍ୟ ହାସଲ କରାଯିବ। କ୍ରମାଗତ ଦ୍ୱିତୀୟ ଥର ପାଇଁ ପଲିସି ରେଟ୍ ହ୍ରାସ କରି ରିଜର୍ଭ ବ୍ୟାଙ୍କ ରେପୋରେଟ୍ରେ 25 ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରିଥିଲେ। 2025-26 ପାଇଁ ମୁଦ୍ରାସ୍କୀତି 4% ଏବଂ GDP ଅଭିବୃଦ୍ଧି 6.5% ରହିବ ବୋଲି କମିଟି ଆକଳନ କରିଥିଲା। ଆସନ୍ତାକାଲିଠାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଦ୍ୱିତୀୟ ଏସୀୟ ଯୋଗାସନ ପ୍ରତିଯୋଗିତା ଆରମ୍ଭ ହେବ। ଯୋଗାସନ ଭାରତ ପକ୍ଷରୁ ଏହି 3-ଦିନିଆ କାର୍ଯ୍ୟକ୍ରମ ଚଳିତ ମାସ 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ 21 ଏସୀୟ ଦେଶର 170ରୁ ଅଧିକ କ୍ରୀଡ଼ାବିତ୍ଙ୍କ ସମେତ ଅନେକ ବୈଷୟିକ ଅଧିକାରୀ, ଟିମ୍ ପରିଚାଳକ ଓ ପ୍ରଶିକ୍ଷକ ଅଂଶଗ୍ରହଣ କରିବେ। ଯୋଗାସନକୁ ଏକ ପ୍ରତିଯୋଗିତାମୂଳକ ବିଶ୍ୱ କ୍ରୀଡ଼ା ଭାବେ ପ୍ରୋହାହିତ କରିବା ପାଇଁ ସରକାରଙ୍କ ପ୍ରୟାସର ଅଂଶବିଶେଷ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଶ୍ୱ ଯୋଗାସନର ମହାସଚିବ ଡକ୍ଟର ଜୟଦୀପ ଆର୍ଯ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମଞ୍ଚରେ ଯୋଗ ପ୍ରତିଷ୍ଠା କରିଥିଲେ ଏବଂ ଏବେ ଏହାକୁ କ୍ରୀଡ଼ାର ମାନ୍ୟତା ମିଳିଛି।
ଏସିଆନ୍ ଚାମ୍ପିୟନଶିପ୍ ଇସ୍ ବାର ଭାରତ କେ ଲିଏ ଏକ ଐତିହାସିକ କଦମ ହୋ ରହା ହେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ ବିଶ୍ୱ ପଟଲ ପର ଯୋଗ କୋ ସ୍ଥାପିତ କରନେ କେ ଲିଏ ଜୋ ପହଲ କି ଥି 2014 ମେ ଉସକା ରିଜଲ୍ଟ ହମନେ ଦେଖା 2015 ସେ ଲଗାତାର ଆଜ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମନାୟା ଜା ରହା ହେ ଅର୍ ପିଛଲେ 2 ବର୍ଷ ପହଲେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ କେ ଏକ ସଙ୍କେତ ସେ ଯୋଗାସନ କୁ ଖେଲ କେ ରୂପ ମେ ମାନ୍ୟତା ଭାରତ କି ସ୍ପୋର୍ଟସ ମିନିଷ୍ଟ୍ରି ନେ ଦି ଅର୍ ଉସକା ପ୍ରଭାବ ଦେଖିଏ ଆଜ 21 କଣ୍ଟ୍ରିଜ ଏସିଆ କି 21 କଣ୍ଟ୍ରିଜ ୟା ଏକ ସାଥ ଇକଠି ହୋ ରହି ହେ ଉନକି ଚାମ୍ପିୟନଶିପ ହୋ ରହି ହେ।
ଟିକାକରଣର ଜୀବନ ରକ୍ଷାକାରୀ ଶକ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜିଠାରୁ ସାରା ବିଶ୍ୱରେ ବିଶ୍ୱ ଟିକାକରଣ ସପ୍ତାହ 2025 ଆରମ୍ଭ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଏପ୍ରିଲ ଶେଷ ସପ୍ତାହରେ ବିଶ୍ୱ ଟିକାକରଣ ସପ୍ତାହ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବିଷୟବସ୍ତୁ ରହିଛି ସମସ୍ତଙ୍କ ପାଇଁ ଟିକାକରଣ ମାନବୀୟ ଭାବରେ ସମ୍ଭବ। ବୟସ କିମ୍ବା ସ୍ଥାନ ନିର୍ବିଶେଷରେ ସମସ୍ତେ ଯେଭଳି ଜୀବନ ରକ୍ଷାକାରୀ ଟିକା ପାଇପାରିବେ ତାହା ସୁନିଶ୍ଚିତ କରିବା ହେଉଛି ଏହି ଟିକାକରଣ ସପ୍ତାହ ପାଳନର ଉଦ୍ଦେଶ୍ୟ। ଚଳିତ ଆଇପିଏଲ୍ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 7 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର 4ଟି ବଲ୍ରେ 3 ୱିକେଟ୍ ବିନିମୟରେ 146 ରନ୍ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 143 ରନ୍ କରିଥିଲା। ଆଜି ସନ୍ଧ୍ୟା 7:30ରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ ବିହାରରେ ଆଜି 13,400 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅନେକଗୁଡ଼ିଏ କଠୋର ପଦକ୍ଷେପ ଗ୍ରହଣ କରିଛି ଭାରତ। ବିଶ୍ୱ ଆର୍ଥିକ ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଏବଂ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ଉତ୍ତମ ସ୍ଥିତିରେ ରହିଛି, କହିଛନ୍ତି ଆର୍ବିଆଇ ଗଭର୍ଣ୍ଣର। ଆସନ୍ତାକାଲିଠାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ରେ ଆରମ୍ଭ ହେବ ଦ୍ୱିତୀୟ ଏସୀୟ ଯୋଗାସନ ପ୍ରତିଯୋଗିତା, ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।